ଶାଳୀ ତିନୋଟି ମୋର ବଡ଼ ଭେସ୍ପା ସ୍କୁଟର ସାନ ଆମ୍ବାସାଡର ଆଉ ମଝିଆ ଶାଳୀଟି ନାଲି ମାରୁତି ମୋର ପୁରୁଣା ଗୀତ ପୁରୁଣା କଥା ଥିଲା ଏବେ ଗୀତ ସୁରେଶ ପଣ୍ଡାଙ୍କର ଲେଖା ଏବଂ ସଙ୍ଗୀତ ରଞ୍ଜନ ଜେନାଙ୍କ ତରଫରୁ ପୁରା ନଙ୍ଗା ଗୀତ ସାନ ଶାଳୀ ହେଲା ସତର ମଝିଆଟା ଟିଏ ଅଠର ବଡ଼ ଶାଳୀ ଅତି ଚମତ୍କାର ନିଜ ଆଖିରେ ନ ଦେଖିଲା ଯାଏ ବିଶ୍ୱାସ କରିହବନି ସାନ ଶାଳୀ ହେଲା ସତର ମଝିଆଟା ଟିଏ ଅଠର ବଡ଼ ଶାଳୀ ଅତି ଚମତ୍କାର ଗଣି ଗଣି ତିନିଟି ଶାଳୀ ଗରି ଆଉ ସାବେନି କାଳି ବିଧାତାର ମତେ ଉପହାର ଡର ନାହିଁ ଭୟ ନାହିଁ ଭିଣେଇର ଭାରି ଜାମ କରୁ ଯେତେ ଅତ୍ୟାଚାର
ଲକ୍ଷ୍ୟ କରନ୍ତୁ
ସାନ ଶାଳୀ ହେଲା ସତର ମଝିଆଟା ଟିଏ ଅଠର ବଡ଼ ଶାଳୀ ଅତି ଚମତ୍କାର ବଡ଼ ଶାଳୀ ଅତି ଚମତ୍କାର
ଘରକୁ ଏଣ୍ଟ୍ରି କରିଥିଲି ହଠାତ୍ ଦେଖିଲି ବାହାରେ ତାରରେ ସ୍ତ୍ରୀ ମୋର ନାଇଟି ପିନ୍ଧିକି ସାୟା ଶୁକଉଛି ମୁଁ ପଛ ଆଡ଼ୁ ଯାଇ ଧରିଦେଲି ହଠାତ୍ ସେ ବୁଲି ପଡ଼ି କହିଲା ଭାଇନା କ'ଣ କରୁଛ
ମଝିଆ ଶାଳୀ
ଶଶୁର ଘରକୁ ମାସରେ ଲୁଚି ଲୁଚି ପାଞ୍ଚ ଥର ଯାଏ ହଁ ଦରମା ଯେତିକି ମିଳିଲା ଶାଳୀ ସେବା ପାଇଁ ସ୍ୱାହା ହୁଏ ଚଣ୍ଡି ମାଇକି ନା ଖଣ୍ଡେ ମିଳିଗଲା ଆସି ମତେ ଦିନ ରାତି ଖାଲି ଗର ଗର ତିନି ଶାଳୀ ତ୍ରିବେଣୀ ଘାଟ ବୁଡ଼ ମାରି ଶାନ୍ତି ମୋ ଘଟ ମିଠା କଥା ମିଠା ବ୍ୟବହାର ଡର ନାହିଁ ଭୟ ନାହିଁ ଭିଣେଇର ଭାରି ଜାମ କରୁ ଯେତେ ଅତ୍ୟାଚାର ସାନ ଶାଳୀ ହେଲା ସତର ମଝିଆଟା ଟିଏ ଅଠର ବଡ଼ ଶାଳୀ ଅତି ଚମତ୍କାର ଧନ ବଡ଼ ଶାଳୀ ଅତି ଚମତ୍କାର
କିଏ ଜଣେ ଆଗରୁ କହିଥିଲେ ଓ ମେହଫିଲ ହିଁ କିଆ ହେ ଜିସ୍ମେ ତାଲି ନେଇ ଅର୍ ଓ ଶ୍ୱଶୁରାଲି କିଆ ହେ ଜିସ୍ମେ ସାଲି ନେଇ
ଜାଣିଥା ବନ୍ଧୁରେ ଶାଳୀ ବିନା ଜୀବନଟା ଫିକା
ପଶୁ ଯେମିତି ଲାଙ୍ଗୁଡ଼ ଆଉ ସିଂହ ନଥିବ ସେଇଆ
ଓ ସୁନ୍ଦରୀ ଭାରି ଯାଥିଲେ ବି ଶାଳୀ ପ୍ରେମ ସ୍ୱାଦ ମନରଙ୍କା ଘର ବୁଡ଼ି ପାଣି ହଉ କି ଲଙ୍କା କାଣ୍ଡ ହେଇଯାଉ କର୍ମ କରୁଥିବି କର୍ମ ବୀର ତିନି ଶାଳୀ ଜୀବନ ଧନ ତାଙ୍କୁ ପାଇ ହେଲି ମୁଁ ଧନ୍ୟ ବାଟ ମିଳିଗଲା ବଞ୍ଚିବାର ଡର ନାହିଁ ଭୟ ନାହିଁ ଭିଣେଇର ଭାରି ଜାମ କରୁ ଯେତେ ଅତ୍ୟାଚାର ସାନ ଶାଳୀ ହେଲା ସତର ମଝିଆଟା ଟିଏ ଅଠର ବଡ଼ ଶାଳୀ ଅତି ଚମତ୍କାର ବଡ଼ ଶାଳୀ ଅତି ଚମତ୍କାର ଧନ ବଡ଼ ଶାଳୀ ଅତି ଚମତ୍କାର ବଡ଼ ଶାଳୀ ଅତି ଚମତ୍କାର